આકાશવાણી ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଉତ୍ତରପ୍ରଦେଶର ପ୍ରଥମ ମହାଯୋଗୀ ଗୁରୁ ଗୋରଖନାଥ ଆୟୁଷ ବିଶ୍ୱବିଦ୍ୟାଳୟକୁ ଆଜି ଉଦ୍ଘାଟନ କରିବେ ରାଷ୍ଟ୍ରପତି। ଖୁବ୍ଶୀଘ୍ର ଜାତୀୟ ସମବାୟ ନୀତି ଘୋଷଣା କରାଯିବ, କହିଲେ ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ। ରେଳ ମନ୍ତ୍ରଣାଳୟ ପକ୍ଷରୁ ଆଜିଠାରୁ ଲାଗୁ ହେଲା ବର୍ଦ୍ଧିତ ଯାତ୍ରୀ ଭଡ଼ା, ଲୋକାଲ ଟ୍ରେନ୍ ଓ ମାସିକ ଟିକଟ ଭଡ଼ା ଅପରିବର୍ତ୍ତିତ। ଜିଏସ୍ଟି କାର୍ଯ୍ୟକାରିତାକୁ ପୂରିଲା 8 ବର୍ଷ। ଗତ ଆର୍ଥିକ ବର୍ଷ ଦେଶରେ 22,80,000 କୋଟି ଟଙ୍କାର ରେକର୍ଡ ଜିଏସ୍ଟି ସଂଗ୍ରହ। ଏବଂ ବ୍ରିଷ୍ଟୋଲ୍ଠାରେ ଆଜି ଖେଳାଯିବ ଭାରତ ଇଂଲଣ୍ଡ ମହିଳା ଟି20 କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉତ୍ତରପ୍ରଦେଶର ପ୍ରଥମ ମହାଯୋଗୀ ଗୁରୁ ଗୋରଖନାଥ ଆୟୁଷ ବିଶ୍ୱବିଦ୍ୟାଳୟକୁ ଆଜି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ। ଆୟୁର୍ବେଦ, ୟୁନାନୀ ଏବଂ ହୋମିଓପାଥି ସମେତ ପାରମ୍ପରିକ ଚିକିତ୍ସା ପ୍ରଣାଳୀରେ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ କାର୍ଯ୍ୟ କରିବ। ଏହି ବିଶ୍ୱବିଦ୍ୟାଳୟ ନିଯୁକ୍ତିର ନୂତନ ମାର୍ଗ ଉନ୍ମୋଚନ କରିବା ସହ ଔଷଧୀୟ ଉଦ୍ଭିଦରେ ବାଣିଜ୍ୟିକ ଚାଷକୁ ପ୍ରୋତ୍ସାହନ ପ୍ରଦାନ କରିବାର ଆଶା କରାଯାଇଛି। 2021 ଅଗଷ୍ଟ 28 ତାରିଖରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିଥିଲେ। ଉଦ୍ଘାଟନ ସମାରୋହ ପରେ ରାଷ୍ଟ୍ରପତି ଗୋରଖନାଥ ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଉଦ୍ଘାଟନୀ ସମାରୋହରେ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗଦେବେ। ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉପରେ ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଗୁରୁତ୍ୱ ଆରୋପ କରିଛନ୍ତି। ନୂଆଦିଲ୍ଲୀଠାରେ ଗତକାଲି ଆନ୍ତର୍ଜାତିକ ସମବାୟ ବର୍ଷ 2025 ପାଳନ ଅବସରରେ ଏକ ମନ୍ଥନ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଶାହା ଏହା କହିଛନ୍ତି। ଏହି ବୈଠକରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମନ୍ତ୍ରୀ ତଥା ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ। ଦେଶରେ ସମବାୟ ଆନ୍ଦୋଳନକୁ ସୁଦୃଢ଼ କରିବା ଏବଂ ଏ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକର ସମୀକ୍ଷା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା। ଯୋଜନାଗୁଡ଼ିକର ସଫଳ ରୂପାୟନ ଏବଂ ସହଯୋଗକୁ ପ୍ରୋତ୍ସାହନ ପ୍ରଦାନ କରିବା ନେଇ ବୈଠକରେ ମତ ବିନିମୟ ହୋଇଛି। ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ପରିପ୍ରେକ୍ଷୀରେ ଦେଶରେ ଦୀର୍ଘକାଳୀନ ସହଯୋଗ ପରମ୍ପରାକୁ ପୁନର୍ଜୀବିତ କରାଯାଇପାରିଛି। ଏଥିପାଇଁ ସମବାୟ ମନ୍ତ୍ରଣାଳୟର ପ୍ରତିଷ୍ଠା କରାଯାଇଛି। ଗତ ଦଶନ୍ଧି ମଧ୍ୟରେ ଦେଶରେ ସାମାଜିକ ପରିବର୍ତ୍ତନ ଏବଂ ବିକାଶର ନୂତନ ଦୃଶ୍ୟପଟ ପରିଲକ୍ଷିତ ହୋଇଛି। ଆଗାମୀ 5 ବର୍ଷ ମଧ୍ୟରେ ପ୍ରତ୍ୟେକ ଗାଁରେ ସମବାୟ ସମିତି ପ୍ରତିଷ୍ଠା କରିବା ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି। ଏଥିପାଇଁ ସମବାୟ ଡାଟାବେସ୍ର ବ୍ୟବହାର ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଖୁବ୍ଶୀଘ୍ର ଜାତୀୟ ସମବାୟ ନୀତି ଘୋଷଣା କରାଯିବ। ଏହା ଚଳିତ ବର୍ଷଠାରୁ 2045 ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ବୋଲି ସେ ସୂଚନା ଦେଇଛନ୍ତି। ରାଜ୍ୟଗୁଡ଼ିକରେ ପ୍ରାକୃତିକ କୃଷିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ସମବାୟ ବିଭାଗ କୃଷି ବିଭାଗ ସହିତ ମିଳିମିଶି କାମ କରିବା ଉପରେ ମନ୍ତ୍ରୀ ଶ୍ରୀ ଶାହା ପରାମର୍ଶ ଦେଇଛନ୍ତି। ରେଳ ମନ୍ତ୍ରଣାଳୟ ପକ୍ଷରୁ ବର୍ଦ୍ଧିତ ଯାତ୍ରୀ ଭଡ଼ା ଆଜିଠାରୁ ଲାଗୁ ହୋଇଛି। ଯାତ୍ରୀ ସେବାକୁ ଉନ୍ନତ କରିବା ଲକ୍ଷ୍ୟ ନେଇ ଏହି ଭଡ଼ା ବୃଦ୍ଧି କରାଯାଇଥିବା ଜଣାପଡ଼ିଛି। ଅଣ ଏସି ମେଲ୍ ଏବଂ ଦ୍ରୁତଗାମୀ ଟ୍ରେନ୍ ପାଇଁ କିଲୋମିଟର ପିଛା 1 ପଇସା ଏବଂ ଏସି ଶ୍ରେଣୀ ପାଇଁ କିଲୋମିଟର ପିଛା 2 ପଇସା ଟ୍ରେନ୍ ଭଡ଼ା ବୃଦ୍ଧି କରାଯାଇଛି। ତେବେ ଲୋକାଲ ଟ୍ରେନ୍ ଭଡ଼ା ଏବଂ ମାସିକ ଟିକଟ ଭଡ଼ା ଅପରିବର୍ତ୍ତିତ ରଖାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ସଂରକ୍ଷଣ ଶୁଳ୍କ, ସୁପରଫାଷ୍ଟ ସର୍ଚାର୍ଜ ଏବଂ ଅନ୍ୟାନ୍ୟ ଶୁଳ୍କ ଅପରିବର୍ତ୍ତିତ ରହିଛି। ଦ୍ୱିତୀୟ ଶ୍ରେଣୀ ଯାତ୍ରା ପାଇଁ ଯାତ୍ରୀ ଭଡ଼ା 500 କିଲୋମିଟର ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିଛି। 501ରୁ 1500 କିଲୋମିଟର ଦୂରତା ପାଇଁ 5 ଟଙ୍କା, 1501ରୁ 2500 କିଲୋମିଟର ଦୂରତା ପାଇଁ 10 ଟଙ୍କା ଏବଂ 2501ରୁ 3000 କିଲୋମିଟର ଦୂରତା ପାଇଁ ଏଣିକି 15 ଟଙ୍କା ଅଧିକ ଦେୟ ଦେବାକୁ ପଡ଼ିବ। ଏହି ସଂଶୋଧିତ ଭଡ଼ା ରାଜଧାନୀ, ଶତାବ୍ଦୀ, ଦୂରନ୍ତୋ, ବନ୍ଦେ ଭାରତ ଏବଂ ତେଜସ୍ ଭଳି ପ୍ରିମିୟର ଓ ସ୍ୱତନ୍ତ୍ର ଟ୍ରେନ୍ ସେବା କ୍ଷେତ୍ରରେ ଲାଗୁ କରାଯାଇଥିବା ମନ୍ତ୍ରଣାଳୟ କହିଛି। 19 କିଲୋଗ୍ରାମ ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡର ପିଛା ମୂଲ୍ୟ 58.50 ଟଙ୍କା ହ୍ରାସ ପାଇଛି। ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ଆଇଓସିଏଲ୍ ପକ୍ଷରୁ ଏହା ଘୋଷଣା କରାଯିବା ସହ ଆଜିଠାରୁ କାର୍ଯ୍ୟକାରୀ କରାଯାଇଛି। ଏଲ୍ପିଜି ଗ୍ୟାସ୍ ସିଲିଣ୍ଡରର ଖୁଚୁରା ମୂଲ୍ୟ ଏବେ ଦିଲ୍ଲୀରେ 1,665 ଟଙ୍କା ହୋଇଛି। କୋଲକାତାରେ ଏହି ମୂଲ୍ୟ 57 ଟଙ୍କା, ମୁମ୍ବାଇରେ 58 ଟଙ୍କା ଏବଂ ଚେନ୍ନାଇରେ 57.50 ଟଙ୍କା ହ୍ରାସ ପାଇଛି ବୋଲି ଆଇଓସିଏଲ୍ ସୂଚନା ଦେଇଛି। ତେବେ ଘରୋଇ ସିଲିଣ୍ଡର ମୂଲ୍ୟ ଅପରିବର୍ତ୍ତିତ ରହିଥିବା ଆଇଓସିଏଲ୍ କହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶରେ ଦ୍ରବ୍ୟ ଓ ସେବାକର ଜିଏସ୍ଟି କାର୍ଯ୍ୟକାରୀ ହେବା ଆଜିକୁ 8 ବର୍ଷ ପୂରଣ ହୋଇଛି। ଆର୍ଥିକ ଏକୀକରଣ ଉଦ୍ଦେଶ୍ୟ ନେଇ 2017 ଜୁଲାଇ ପହିଲାରେ ଜିଏସ୍ଟି ଆଇନ ଦେଶରେ ପ୍ରଚଳନ କରାଯାଇଥିଲା। ପରୋକ୍ଷ ଟିକସ ବ୍ୟବସ୍ଥାକୁ ଏହା ଏକକ ସମନ୍ୱିତ ଏବଂ ସୁବ୍ୟବସ୍ଥିତ କରିପାରିଛି। ଟିକସ ଅନୁପାଳନକୁ ସହଜ କରିବା ସହିତ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକର ଖର୍ଚ୍ଚ ହ୍ରାସ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିଏସ୍ଟିକୁ ନବଭାରତର ଏକ ଯୁଗାନ୍ତକାରୀ ଆଇନ ଭାବେ ଅଭିହିତ କରିଛନ୍ତି। 8 ବର୍ଷ ମଧ୍ୟରେ ଜିଏସ୍ଟି ଅନେକ ଉପଲବ୍ଧି ହାସଲ କରିଛି। ଗତ ଆର୍ଥିକ ବର୍ଷରେ ମୋଟ ଜିଏସ୍ଟି ସଂଗ୍ରହ ରେକର୍ଡ ପରିମାଣ 22,80,000 କୋଟି ଟଙ୍କାରେ ପହଞ୍ଚିଛି। ପୂର୍ବ ବର୍ଷ ତୁଳନାରେ ଏହା 9.4% ବୃଦ୍ଧି ପାଇଛି। ଗତ ଆର୍ଥିକ ବର୍ଷ ହାରାହାରି ମାସିକ ସଂଗ୍ରହ 1,84,000 କୋଟି ଟଙ୍କା ରହିଥିଲା। ରାଜସ୍ୱ ସଂଗ୍ରହରେ ନିରନ୍ତର ଅଭିବୃଦ୍ଧି ଏବଂ ଗତ ଏପ୍ରିଲ୍ ଶେଷ ସୁଦ୍ଧା 1,51,00,000ରୁ ଅଧିକ ସକ୍ରିୟ କରଦାତା ଜିଏସ୍ଟିର ସଫଳତାକୁ ପ୍ରତିପାଦନ କରୁଛି। ଆମେରିକାର ୱାଶିଂଟନ୍ ଡିସିଠାରେ ଆୟୋଜିତ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଡକ୍ଟର ଏସ୍ ଜୟଶଙ୍କର ଆଜି ଯୋଗଦେବେ। ବୈଦେଶିକ ମନ୍ତ୍ରଣାଳୟ କହିଛି ଏହି ବୈଠକରେ ଗତ ଜାନୁଆରୀ 21 ତାରିଖରେ ଅନୁଷ୍ଠିତ ହୋଇଥିବା ବୈଠକ ନିଷ୍ପତ୍ତିର କାର୍ଯ୍ୟାନ୍ୱୟନ ଉପରେ ମତ ବିନିମୟ ହେବ। ଆଞ୍ଚଳିକ ଏବଂ ବିଭିନ୍ନ ବୈଶ୍ୱିକ ପ୍ରସଙ୍ଗ ନେଇ ଏହି ବୈଠକରେ ବୈଦେଶିକ ମନ୍ତ୍ରୀମାନଙ୍କ ମଧ୍ୟରେ ଆଲୋଚନା ହେବା ସହ ଭାରତ ପ୍ରଶାନ୍ତ ମହାସାଗରୀୟ ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରାଯିବ। ବିଭିନ୍ନ କ୍ଷେତ୍ରରେ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ତଥା ସମ୍ପର୍କ ବୃଦ୍ଧିର ନୂତନ ମାର୍ଗ ଉନ୍ମୋଚନ ନେଇ ବୈଠକରେ ମତ ବିନିମୟ ହେବାର ସମ୍ଭାବନା ରହିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହେଉଥିବା ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ଓଙ୍ଗ ଏବଂ ଜାପାନର ବୈଦେଶିକ ମନ୍ତ୍ରୀ ଇୱାୱା ତାକେସି ଯୋଗ ଦେଉଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସାମୁଦ୍ରିକ ସହଯୋଗ ବୃଦ୍ଧି ଲକ୍ଷ୍ୟ ନେଇ କ୍ୱାଡ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକର ତଟରକ୍ଷୀ ବାହିନୀ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। କ୍ୱାଡ୍ ଆଟ୍ ସି ସିପ୍ ପର୍ଯ୍ୟବେକ୍ଷକ ମିଶନ ନାମରେ ନାମିତ ଏହି ଅଭିଯାନରେ ସଦସ୍ୟ ରାଷ୍ଟ୍ର ଭାରତ, ଜାପାନ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଅଷ୍ଟ୍ରେଲିଆର 2 ଜଣ ଲେଖାଏଁ ଅଧିକାରୀ ସାମିଲ ହୋଇଛନ୍ତି। ୱିଲମିଂଟନ୍ ଘୋଷଣାନାମା ଆଧାରରେ ଏହି ଅଭିଯାନକୁ କାର୍ଯ୍ୟକାରୀ କରାଯାଇଛି। ଏହି ଅଭିଯାନ ଏବେ ଗୁଆମ ଅଭିମୁଖେ ଯାତ୍ରା କରୁଛି। ଏହି ଅଭିଯାନ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଏକ ମୁକ୍ତ ଅନ୍ତର୍ଭୁକ୍ତିକରଣ ତଥା ନିୟମ ଆଧାରିତ ଭାରତ ପ୍ରଶାନ୍ତ ମହାସାଗରୀୟ ସହଯୋଗ ନେଇ ପ୍ରତିବଦ୍ଧତାକୁ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ସଂସ୍କୃତିକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଦେଶରେ ବିଭିନ୍ନ ବିଦ୍ୟାଳୟରେ ପ୍ରାୟ 10 ଲକ୍ଷ ଫୁଟବଲ ବଣ୍ଟନ କରାଯିବ ବୋଲି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। କୋଲକାତାର ପୋର୍ଟ ୱିଲିୟମ୍ସ୍ଥିତ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନ ଏହା କହିଛନ୍ତି। ସ୍କୁଲ୍ ପାଇଁ ଫୁଟବଲର ଅଂଶସ୍ୱରୂପ ଫିଫା ଫୁଟବଲ ବଣ୍ଟନ ଅଭିଯାନକୁ ସେ ସେଠାରେ ଶୁଭାରମ୍ଭ କରିଛନ୍ତି। ସେ କହିଛନ୍ତି କେବଳ ପଶ୍ଚିମବଙ୍ଗରେ 88,000 ଅଧିକ ଫୁଟବଲ ବଣ୍ଟନ କରାଯିବ। ଏହାଦ୍ୱାରା 15-16 ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ। ଫୁଟବଲ ଖେଳ ପ୍ରତି ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଫିଫା ଦ୍ୱାରା ପରିଚାଳିତ F4S କାର୍ଯ୍ୟକ୍ରମ ତୃଣମୂଳ ସ୍ତରରେ ଫୁଟବଲ ଖେଳ ପ୍ରତି ଆଗ୍ରହ ବୃଦ୍ଧି କରିବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି। ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ଦ୍ୱାରା ଅଖିଳ ଭାରତୀୟ ଫୁଟବଲ ଫେଡେରେସନ୍ ଏବଂ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ସହାୟତାରେ ଫିଫାର ଏହି ଅଭିଯାନକୁ କାର୍ଯ୍ୟକାରୀ କରାଯାଉଛି। ଭାରତରେ ଛାତ୍ରଛାତ୍ରୀଙ୍କ ପାଇଁ ଫିଫା ପକ୍ଷରୁ 9,60,000 ଅଧିକ ଫୁଟବଲ ବଣ୍ଟନର ବ୍ୟବସ୍ଥା ହୋଇଛି। ଶ୍ରୀକ୍ଷେତ୍ର ପୁରୀରେ ଆଷାଢ଼ ମାସ ଶୁକ୍ଳ ଷଷ୍ଠୀ ତିଥିରେ ଆଜି ଶ୍ରୀଗୁଣ୍ଡିଚା ମନ୍ଦିରରେ ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେଉଛି। ଏହି ନୀତି ଅନୁଯାୟୀ ମା' ଲକ୍ଷ୍ମୀ ଠାକୁରାଣୀ ଅଭିମାନ କରି ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥର ଏକ ଅଂଶକୁ ଭାଙ୍ଗିବାର ପରମ୍ପରା ରହିଛି। ଗତକାଲି ପଞ୍ଚମୀ ତିଥିରେ ଶ୍ରୀବିଗ୍ରହଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହୋଇଛି। ଶ୍ରଦ୍ଧାଳୁମାନେ ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଦେଇ ଶ୍ରୀଜୀଉଙ୍କର ଦର୍ଶନ କରିଛନ୍ତି। ଭାରତ ଇଂଲଣ୍ଡ ମହିଳା T20 ଚଳିତ 5 ଟିକିଆ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆଜି ବ୍ରିଷ୍ଟୋଲ୍ର କାଉଣ୍ଟି ଗ୍ରାଉଣ୍ଡଠାରେ ଖେଳାଯିବ। ପ୍ରଥମ ମ୍ୟାଚ୍ରେ ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ପରାସ୍ତ କରି ସିରିଜ୍ରେ 1-0 ଆଗୁଆ ରହିଛି। ନଟିଂହାମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ 97 ରନ୍ରେ ଇଂଲଣ୍ଡକୁ ପରାସ୍ତ କରିଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଉତ୍ତରପ୍ରଦେଶର ପ୍ରଥମ ମହାଯୋଗୀ ଗୁରୁ ଗୋରଖନାଥ ଆୟୁଷ ବିଶ୍ୱବିଦ୍ୟାଳୟକୁ ଆଜି ଉଦ୍ଘାଟନ କରିବେ ରାଷ୍ଟ୍ରପତି। ଖୁବ୍ ଶୀଘ୍ର ଜାତୀୟ ସମବାୟ ନୀତି ଘୋଷଣା କରାଯିବ, କହିଲେ ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ। ରେଳ ମନ୍ତ୍ରଣାଳୟ ପକ୍ଷରୁ ଆଜିଠାରୁ ଲାଗୁ ହେଲା ବର୍ଦ୍ଧିତ ଯାତ୍ରୀ ଭଡ଼ା, ଲୋକାଲ୍ ଟ୍ରେନ୍ ଓ ମାସିକ ଟିକେଟ୍ ଭଡ଼ା ଅପରିବର୍ତ୍ତିତ। ଜିଏସ୍ଟି କାର୍ଯ୍ୟକାରିତାକୁ ପୂରିଲା 8 ବର୍ଷ। ଗତ ଆର୍ଥିକ ବର୍ଷ ଦେଶରେ 22,80,000 କୋଟି ଟଙ୍କାର ରେକର୍ଡ ଜିଏସ୍ଟି ସଂଗ୍ରହ, ଏବଂ ବ୍ରିଷ୍ଟୋଲ୍ଠାରେ ଆଜି ଖେଳାଯିବ ଭାରତ ଇଂଲଣ୍ଡ ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।